ସାର୍ ନମସ୍କାର, କୁଆଡ଼େ ଯାଇଥିଲେ?
ନମସ୍କାର, ମୁଁ ବାବୁ ଘରକୁ ଯାଇଥିଲି ତାଙ୍କ ଛେଳିକୁ ଇଞ୍ଜେକ୍ସନ୍ ଦେବା ପାଇଁ।
ଆଜ୍ଞା, ନୂଆକି ଦୁଇଟା ଛେଳି ଆଣିଛି, ଗୋଟିଏକୁ ପତଳା ଝାଡ଼ା ହେଉଛି। ଯାହା ହେଉ, ଆପଣଙ୍କୁ ପାଇଛି, ନହେଲେ ଆପଣଙ୍କ ପାଖକୁ ଯିବାକୁ ପଡ଼ିଥାନ୍ତା। ଚାଲନ୍ତୁ ଚାଲନ୍ତୁ, ଟିକେ ଦେଖିଦେବେ?
ଚାଲନ୍ତୁ ଚାଲନ୍ତୁ,
ଆସନ୍ତୁ। ଏଇ ଦୁଇଟା ଛେଳି,
ଧଳା ଛେଳି ଆଣିଛନ୍ତି, କେତେ ଦିନ ହେଲାଣି ଝାଡ଼ା ହେଉଛି?
2-3 ଦିନ ହବ ସାର୍।
ଛେଳି ଚାଷ କଲେ କେତେକ ବିଷୟ ପ୍ରତି ଧ୍ୟାନ ଦେବାକୁ ହୁଏ। ଆଗେ ଇଞ୍ଜେକ୍ସନ୍ ଦେଇଦିଏ, ତାପରେ ଆପଣଙ୍କୁ ବୁଝେଇଦେବି କ'ଣ କ'ଣ କରିବାକୁ ହୁଏ।
ଆଜ୍ଞା, ମୁଁ ଛେଳିକୁ ଧରିଦେଉଛି, ଆପଣ ଇଞ୍ଜେକ୍ସନ୍ ଦିଅନ୍ତୁ। ଆସନ୍ତୁ ବସନ୍ତୁ,
ଆପଣ ପାଖରେ ବସନ୍ତୁ। ଆପଣ ଧଳା ଛେଳି ଆଣିଛନ୍ତି, ଆମ ଅଞ୍ଚଳ ପାଇଁ ବ୍ଲାକ୍ ବେଙ୍ଗଲ ପ୍ରଜାତିର କଳା ଛେଳି ଭଲ। ଏହି ଛେଳି ଭଲ ବଢ଼ନ୍ତି, ତେଣୁ ଯେତେବେଳେ ଛେଳି କିଣିବେ, କଳା ଛେଳି କିଣିଲେ ଭଲ।
ହାଟକୁ ଯାଇଥିଲେ, ଫେରିଲା ବେଳେ ନେଇ ଆସିଛନ୍ତି।
ହଉ ହଉ, କିନ୍ତୁ କଳା ପ୍ରଜାତିର ଆଣିଲେ ଭଲ। ଛେଳିକୁ ତଳେ ନ ବାନ୍ଧି ତା ପାଇଁ 2.5 ଫିଟ୍ ବା 3 ଫିଟ୍ ଉଚ୍ଚତାର ଭାଡ଼ି କରି ତା ଉପରେ ଛେଳିକୁ ରଖିଲେ ଟିଙ୍କ, ଉଙ୍କୁଣି ଓ ଲୋମ ଝଡ଼ିବ ନାହିଁ। ସେହି ଘରେ ପବନ ଚଳାଚଳ କରୁଥିବ, ଆଲୋକ ପଡ଼ୁଥିବା ଦରକାର, ଏବଂ ଘରଟି ସନ୍ତସନ୍ତିଆ ଜାଗାରେ ନ ହୋଇ ଉଚ୍ଚ ଜାଗାରେ ହୋଇଥିବ।
ଆଜ୍ଞା।
ଏହା ସହିତ ଛେଳିକୁ କେତୋଟି ରୋଗ ହୁଏ, ଯେମିତିକି ଆପଣଙ୍କ ଛେଳିକୁ ପତଳା ଝାଡ଼ା ହେଉଛି, ସେଥିପାଇଁ ବର୍ଷକୁ 3 ଥର ଟୀକା ଦେବାକୁ ହୁଏ। ବର୍ଷା ଆରମ୍ଭ ପୂର୍ବରୁ, ଖରା ଆସିବା ପୂର୍ବରୁ, ଶୀତ ଆସିବା ପୂର୍ବରୁ। ପତଳା ଝାଡ଼ା ହେଉଛି ବୋଲି କେମିତି ଜାଣିବ? ଛେଳିକୁ ପତଳା ଝାଡ଼ା ହେବା ଆଗରୁ ଆଖିରୁ ଚିପିଡ଼ା ବାହାରିବ ଓ ଛେଳି ବଢ଼ିବ ନାହିଁ।
ଏତିକି ନା ଆଉ କ'ଣ ଅଛି?
ନା, ଆହୁରି ଅଛି। ଦ୍ୱିତୀୟ ରୋଗ ହେଲା PPR ବା ଛେଳି ମଡ଼କା। ଏହାର ଲକ୍ଷଣ ହେଲା ଛେଳିକୁ ଜ୍ୱର ହେବ, ପାଟିରେ ଘା ହେବ, ଖାଇପାରିବ ନାହିଁ ଓ ପତଳା ଝାଡ଼ା ହେବ। ଏଥିପାଇଁ ବର୍ଷକୁ ଥରେ ଗୋଟିଏ ଟୀକା ଦେବାକୁ ହେବ, ଜାନୁଆରୀ କିମ୍ବା ଫେବୃଆରୀ ମାସରେ। ଛେଳିର ଆଉ ଗୋଟିଏ ରୋଗ ହେଲା ବସନ୍ତ ରୋଗ। ବସନ୍ତ ରୋଗ ହେଲେ ଜ୍ୱର ହେବ, ଦେହରେ ଫୋଟକା ଫୋଟକା ହେଇ ଘା ହେବ। ଏହାକୁ ରୋକିବା ପାଇଁ ବର୍ଷକୁ ଥରେ ବର୍ଷ ପୂର୍ବରୁ ଟୀକା ଦେବା ଦରକାର। ଛେଳି ପାଇଁ ଆଉ ଗୋଟିଏ ରୋଗ ହେଲା ଫାଟୁଆ ରୋଗ। ଏହି ରୋଗ ହେଲେ ପାଟିରେ ଓ ଖୁରାରେ ଘା ହେଇଯିବ, ଖାଇପାରିବ ନାହିଁ। ଏଥିପାଇଁ ବର୍ଷକୁ ଥରେ ଶୀତ ଆସିବା ପୂର୍ବରୁ ଟୀକା ଦେବା ଦରକାର। ଏହା ସହିତ କୁରୁମି ବଟିକା ଖାଇବାକୁ ଦେବ, କିନ୍ତୁ ମନେ ରଖିବ, ଛେଳିର ଦେହ ଖରାପ ହେଲେ ସାଙ୍ଗେ ସାଙ୍ଗେ LIଙ୍କ ସହିତ ଯୋଗାଯୋଗ କରିବେ। ମାଉସୀ, ବୁଝିଲ ତ?
ବୁଝିଲି ସାର୍।
ବର୍ଷକ ଭିତରେ ଯଦି ଏତିକି ଟୀକା ଛେଳିକୁ ଦେଉଛନ୍ତି, ତେବେ ଛେଳି ମରିବ ନାହିଁ, ହୃଷ୍ଟପୃଷ୍ଟ ହୋଇ ବଢ଼ିବ। ଛେଳିକୁ ବିଶେଷ କରି ମହିଳାମାନେ ଯତ୍ନ ନିଅନ୍ତି, ତେଣୁ ପରିବାରରେ ବସି ଆଲୋଚନା କରି ଛେଳି ଚାଷ କରିବେ। ଛେଳି ଚାଷରେ ଲାଭ ଅଧିକା। ଏହି ଆୟରୁ ଆମେ ସ୍ୱାସ୍ଥ୍ୟ ପାଇଁ, ଦେହ ଖରାପ ହେଲେ ଚିକିତ୍ସା ଖର୍ଚ୍ଚ, ଘର ଚଳିବା ପାଇଁ ତେଲ, ଲୁଣ, ଡାଲି ଇତ୍ୟାଦି କିଣିବା, ଛୁଆଙ୍କ ପାଠପଢ଼ା ଖର୍ଚ୍ଚ, ଚପଲ, ସାବୁନ, ମାଛ, ମାଂସ, ଅଣ୍ଡା, ଛୁଆଙ୍କ ବାହାଘର ଖର୍ଚ୍ଚ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ, ବିହନ, ମଞ୍ଜି ଓ ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବ। ବୁଝିଲ ମାଉସୀ?
ହଁ ଆଜ୍ଞା, ସବୁ ମନେ ରହିଲା, ଦରକାର ହେଲେ ଯୋଗାଯୋଗ କରିବି।
ମାଉସୀ, ମୁଁ ଯାଉଛି, ଯଦି କିଛି ଅସୁବିଧା ହୁଏ ତେବେ ଫୋନ୍ କରିବେ, ଆସିବି।
ଆଜ୍ଞା, ଆପଣ ଯେତେବେଳେ ଏପଟେ ଯାଉଥିବେ, ଟିକେ ଦେଖା କରି ଯାଉଥିବେ?
ହଁ ହଁ, ନିଶ୍ଚିତ ଆସୁଛି ମାଉସୀ। ନମସ୍କାର।
ନମସ୍କାର ଆଜ୍ଞା। ହଁ ଶ୍ରୋତା ବନ୍ଧୁ, ଆପଣମାନେ ମଧ୍ୟ ଆପଣଙ୍କ ଘରେ ପରିବାର ସହିତ ଆଲୋଚନା କରି ଛେଳି ଚାଷ କରନ୍ତୁ, ଠିକ୍ ସମୟରେ ଟୀକାକରଣ କରାନ୍ତୁ ଏବଂ ଲାଭ ପାଆନ୍ତୁ। ସେହି ଆୟରେ ଆପଣଙ୍କ ପରିବାରର ଆବଶ୍ୟକତା ହେଉଥିବା ଜିନିଷ କିଣନ୍ତୁ ଏବଂ ଖୁସିରେ ରୁହନ୍ତୁ। ଏହି ଭିଡିଓର ଅଭିଜ୍ଞତାକୁ ଆପଣ ମୋବାଇଲରେ ଥିବା 3 ନମ୍ବର ବଟନ୍ ଦବାଇ ନିଜର ମତାମତ ଦେଇପାରିବେ। ଧନ୍ୟବାଦ।